नमो भगवते वासुदेवाय। श्रीमद्भागवत एकादश स्कंध षष्ठ अध्याय। राजा उवाच बोलंती विदेह राजन भूमुनि सुण मो वचन। ए भूमि मध्ये दुष्ट लोके कृष्णंकु न भजन्ति थोके। काम संकल्प लोभे जड़ी अज्ञान मोहे थांति पड़ी। धर्म अधर्म न जानन्ति अन्ते से लभन्ति कि गति। ए बड़ संशय मोहृदे छेद कुशल धर्मवादे। चमस सुनी तावचन बोलंती सभा विद्यमान। हरि हरि बोल। चमस उवाच कृष्णर मुख भुजौरु अभय पाद पंकजरु। ब्राह्मण आदि चारि वर्णे जन्मिले स्वभावे त्रिगुणे। एणु ए विष्णु पिता माता गुरु बांधव इष्टदाता। हेमंत स्वामी सेवा तेजी लोभे जे अन्य देव भजी। से प्राणी पतित पामर अंते पड़ई तम घोर। बदन ठाउ हरिवाणी मुखे जे न बोलंती प्राणी। नाम न सुणंती श्रवणे जे थांती पाप आचरणे। स्त्री शूद्र आदि जेते नरे जे थांती निंदित आचरे। से जे बेसाधुंकु देखंती कलुषपंकु निस्तरती। ब्राह्मण क्षत्रि वैश्य जन स्वभावे धन्य तिनि वर्ण। विष्णु स्मरणे शांति मने एथांति निगम वचने। ब्राह्मण वेद विद्या बले कूल संपद धन छले। मज्जई करी अहंकार कंधे बहई वेद भार। धर्म अधर्म मार्ग कही आत्मा को पंडित बोलाई। सभार मध्ये चाटू कही हसी हसाई जन मोही। स्वभावे रजो गुण चांडे संकल्प करे कर्म कांडे। धन तनय सुख आसे शरीर अंते नरके पसे। अल्प कार्ये क्रोध बही काल भुजंग प्राय होई। स्वभावे काम क्रोध बड़े नित्य असाधु संगे मिले। एणु ए विप्र आदि वर्णे पापी दुर्जन मतिहीने। विष्णु जनंकु देखी पासे निंदा करंती उपहासे। हसी कहंती हास्यवाणी निकटे कृष्ण कथा सुनी। गृहे गृहिणी अंग संगे चित्त बुड़ाई काम भोगे। आशा बंधने धन संचे माया संकल्पे काल बंचे। पिंड पराण तुष्टि अर्थे पशु हिंसंती तर्क शास्त्रे। देव उद्देश्य जंतु मारी पूजंती नाना यज्ञ करी। दान दक्षिणा विधिहीने कुकर्म करंती अज्ञाने। पशु मारणे पाप जेते देखी न देखंती अग्रते। श्रीमद कूल अभिमान ऐश्वर्य मदिरारे मन। दान पठन कर्म बले संपद देखंती निश्चले। संपद मदे अंध हंती साधु असाधु न गणंती। विष्णु वैष्णव जन चाही निंदा करंती गर्व बही। हे भावे सर्व সর্বনাশ করে নরকে পড়ন্তি নির্ভরে সকল জীবে নর হরি বসে অনন্ত রূপ ধরি বিষ্ণুর মায়া মোহ ভ্রান্তি এহা পামরে ন বুঝন্তি যার মহিমা বেদ ভণে যোগীন্দ্র যে হরি চরণে নিত্য নির্মল চিত্তে চিন্তি ধ্যান ধারণে ন দেখন্তি সে হরি ন ভজন্তি চিত্তে কুবুদ্ধি ভাব অবিরতে কুচ্ছিত কথারত নিতে নানা কুপথ মনোরথে মন ভ্রমাই ভ্রমুথান্তি দুর্গম পথ ন চিহ্নন্তি নারী সেবন মাংস মধ্যে লোভ ব্যবহার অনুবাদে বেদ ন কহে যাহা মুখে প্রাণিতা করে আত্মসুখে ধর্ম অধর্ম বেনি পথে বেদ কহই যাহা নিতে আদি ঈশ্বর আজ্ঞা এহু এতু অধিক কে বা কহু সে বেদ পথ ছাড়ি বলে কর্ম করন্তি আত্ম ভোলে নারী ন সেবি কাম সধে সেব বিবাহ অনুবন্ধে ছাড়ি ন পারিহীন চিতে সেবন্তি মদ মাংস নিতে পশু মারন্তি যজ্ঞ লক্ষে যে বেদ বিধি পিতৃপক্ষে সে নহে বেদ বিধি বাণী নিত্যে অসত্য পরিমাণী কলে করিব ধর্ম মতে যে বেদ বিধি অনুমতে বিধি নিষেধ এ প্রসিদ্ধি ইহা ন জানে পশু বুদ্ধি ধন অর্জনে ধর্ম করি ধর্মে প্রাপ্ত নর হরি ধন অর্জনে দেহ ধরে মরণ সংকটে ন ডরে সে ধনে পোষে নিজ দেহি মৃত্যু ভাবনা ন ডরই যদ্যপি যজ্ঞর বিধান মাংস ভক্ষণ সুরা পান তথাপি যজ্ঞ বিধি মতে আঘ্রাণ করি না সাগ্রতে কেবে হে ন করিব পান এ বিধি বেদর বিধান কেবল যজ্ঞে পশুবধ অন্যত্র বধটি প্রমাদ নারী সঙ্গম ঋতু মতে কেবল পুত্র জন্ম অর্থে অন্যথার অতি সুখ অর্থে সঙ্গন করি কদাচিতে জীবর স্বধর্ম যে বাণী সকল বেদে পরিমাণী এহা ন বুঝি মূঢ় প্রাণী দুঃখকু সুখ প্রায় মণি করন্তি জ্ঞানহীন কর্ম এণু সংসারে হন্তি ভ্রম মূর্খ স্বভাবে মূঢ় প্রাণী আত্মাকু পণ্ডিত বখাণি কেবল দেবতা বিশ্বাসে ন জানি যজ্ঞে পশু হিংসে পশুয়ে থান্তি প্রেত মেলে তার জীবন অন্তকালে ধরি অক্ষন্তি তার মাংস কেবল অস্থি রহে শেষ যে যাকু মারে সুখ ভোলে সে তাকু হিংসে অন্তকালে এ বাণী পণ্ডিতঙ্ক মধ্যে পাপল ভন্তি পশু বধে সকল দেহে নর হরি বসই আত্মা রূপ ধরি সমে বসই সর্বদেহে মূঢ় ন জানে মায়া মোহে হরি হরি বলা পুত্র কলত্র করে বরে মোহর বলি স্নেহ করে সুখানুভবে জীব মারে কেবল বিষ্ণু দ্রোহ করে দুষ্ট পতিত বলি তা ଅନ୍ଧକାରେ ପଡ଼େ ନରକ ଅନ୍ଧକାରେ ପଣ୍ଡିତ ପଣେ ବାଦ ଚିନ୍ତି ଦମ୍ଭେ ନ ବୁଝେ ମୋକ୍ଷ ଗତି ବଞ୍ଚିତ ହୋଇ କୃଷ୍ଣ ନାମେ ସଞ୍ଚୟ ଧର୍ମ ଅର୍ଥ କାମେ କରଇ ନାନା କର୍ମ ନିତ୍ୟେ କ୍ଷଣେ ନ ରହେ ସ୍ଥିର ଚିତ୍ତେ କର୍ମ ହରଇ ପ୍ରାଣୀ ପ୍ରାଣ ତାହାର କାହିଁ ପରିତ୍ରାଣ ଚିତ୍ତେ ନ ବହେ ଦୟା ଶାନ୍ତି ତାହାକୁ ବୋଲି ଆତ୍ମଘାତୀ ପାଷାଣ୍ଡ ଭାବେ ଅନୁମାନୀ ଆତ୍ମାକୁ ମଣେ ତତ୍ତ୍ୱଜ୍ଞାନୀ ମନ କଳ୍ପଇ ଯେତେ ଫଳେ ଦୈବ ହରଇ ତାବଳେ ବଞ୍ଚିତ ଇହ ପରଲୋକେ ନିତ୍ୟେ ବଞ୍ଚଇ ଦୁଃଖ ଶୋକେ ଦୁଃଖେ ସଞ୍ଚିତ ଯେତେ ଧନ ସେ ନୋହେ ସୁଖେ ପ୍ରୟୋଜନ ଦୁଃଖରେ ପୋଷି ଦାରା ସୁତ ସର୍ବସମ୍ପଦ ପଶୁ ଭୃତ୍ୟ ଏ ସର୍ବ ଛାଡ଼ି ଅନ୍ତକାଳେ ଚଳଇ ପାପ ପୁଣ୍ୟ ବଳେ ନରକେ ପଡ଼ି ଦୁଃଖ ଭୁଞ୍ଜେ ଯମ ଜାତ ନା ଘୋର ପୁଞ୍ଜେ ହରି ବିମୁଖ ଯେହୁ ପ୍ରାଣୀ ନତରେ ଭବ ତରଙ୍ଗିଣୀ ହେମନ୍ତେ ମୁନି ବାକ୍ୟ ଶୁଣି ରାଜା ବୋଲଇ ମନେ ଗୁଣୀ ରାଜା ଉଚ ଭୂମୁନି ପ୍ରଭୁ ଭଗବାନ କେବଳ ଯୁଗେ କେଉଁ ବର୍ଣ୍ଣ କି ନାମ ରୂପ ଅନୁସାରେ ଭକତ ଭଜେ କି ପ୍ରକାରେ କେବଳ ଯୁଗେ କେଉଁ ରୂପେ ଶରୀର ଧରେ ମାୟା କଳ୍ପେ ଏହା ଶୁଣିବା ମୋର ଇଚ୍ଛା କହି ପୁରାଓ ମନ ବାଞ୍ଛା ଜୀବ ଉଦ୍ଧାର ଏହୁ ବାଣୀ କର ଭାଜନ ତାହା ଶୁଣି କର ଭାଜନ ଉବାଚ ବୋଲନ୍ତି ଶୁଣ ନରନାଥ ଅଶେଷ କୃଷ୍ଣର ଚରିତ କଳି କଳୁଷ ନିବାରଣ ଯେ କରେ ଶ୍ରବଣ କୀର୍ତ୍ତନ ଯେ ରୂପ ବହେ ସତ୍ୟ ଯୁଗେ ତ୍ରେତା ଦ୍ୱାପର କଳି ଯୁଗେ ଇଚ୍ଛା ବିହାରେ ଅବତରେ ସ୍ୱଭାବେ ନାନା ରୂପ ଧରେ ବିଧି ବିଧାନେ ନାନା ମତେ ଯେ ରୂପ ପୂଜନ୍ତି ଜଗ ଯେ ଯୁଗେ ଯେବା ଅବତାର ଯେ ବର୍ଣ୍ଣ ନାମ ଦାମୋଦର ସୁଖେ ବିହର ନର ଲୋକେ ଶୁଣ କହିବା ଏକେ ଏକେ ପ୍ରଥମେ ଶୁକ୍ଳ ବର୍ଣ୍ଣ ଦେହେ ଜଟା କଳାପ ମୁଣ୍ଡେ ବହେ ହୃଦେ ଉତ୍ତରୀ ଅକ୍ଷମାଳ ପିନ୍ଧନ୍ତି ବୃକ୍ଷର ବକଳ ଆଜାନୁ ଲମ୍ବେ ଭୁଜ ଚାରି ତ୍ରିଦଣ୍ଡ କମଣ୍ଡଳୁ ଧାରି ଏମନ୍ତ ରୂପ ଭଗବାନ ଦେଖି ପୂଜନ୍ତି ସାଧୁ ଜନ ଯେ ରୂପ ସର୍ବଜନ ହିତ ସୂଚି ପବିତ୍ର ଶାନ୍ତ ଦାନ୍ତ ତପ ଆଚରି ସମଦମେ ପ୍ରାଣ ସଂଯମୀ ମହାଶ୍ରମେ ଭଜନ୍ତି ସେ ରୂପ ଚରଣେ ନିଗମ ଧର୍ମ ଆଚରଣେ ବୈକୁଣ୍ଠ ସୁପର୍ଣ୍ଣ ଲକ୍ଷଣ ଶ୍ରୀବତ୍ସ କୌତୁଭ ଭୂଷଣ ହଂସ ପୁରୁଷ ଭଗବାନ ପରମ ଆତ୍ମା ଦିବ୍ୟ ଜ୍ଞାନ ଏ ରୂପେ ବହେ ସତ୍ୟ ଯୁଗେ ଭକତ ଜନ ଅନୁରାଗେ ଶୁଣିତ ବର୍ଣ୍ଣ ତ୍ରେତା ଯୁଗେ ବିଷ୍ଣୁ ସମ୍ଭୂତ ଭୂମି ଭାଗେ ସୁନ୍ଦର ଚତୁର୍ଭୁଜ ଧରେ ସୁବର୍ଣ୍ଣ ବର୍ଣ୍ଣ କେଶ ଶିରେ ତ୍ରିଗୁଣ ମେଖଳା ଉତ୍ତରି ସୁନ୍ଦର ଶୁଭ ସୂଚ ଧରି ଯଜ୍ଞ ପୁରୁଷ ଦାମୋଦର ସର୍ବଦେବଙ୍କ କଳେବର ଅଶେଷ ଭୁବନ ଈଶ୍ୱର ଅଜ୍ଞାନୀ ଜନେ ଅଗୋଚର ହରିହରି ବୋଲ ସେ ରୂପ ଦେଖି ବିପ୍ରଗଣେ ନିଗମ ପଥ ଆଚରଣେ ଯଜ୍ଞେ ପୂଜିଲେ ଭଗବାନ ଯେ ଯଜ୍ଞେ ବିଷ୍ଣୁ ଦର୍ଶନ ସେ ବିଷ୍ଣୁ ଯଜ୍ଞ ପୃଷ୍ଣି ଗର୍ଭ ଜୟନ୍ତ ପୁଣି ସର୍ବଦେବ ଯେ ଉରୁକ୍ରମ ବୃଷା କପି ଉରୁଗାୟ ଏ ନାମ ଜପି ଦ୍ୱାପର ଯୁଗେ ଶ୍ୟାମ ବର୍ଣ୍ଣ ପିତ ବସନ ପରିଧାନ ନିଜ ଆୟୁଧ ଧରି କରେ ଶିବଶ୍ଚ କୌସ୍ତୁବ ଉରେ ଏ ଆଦି ଲକ୍ଷଣୀ ଲକ୍ଷିତ ଅଶେଷ ଭୁବନେ ପୂଜିତ କାମକୁ ନିନ୍ଦେ କଳେବର ସମ୍ପଦ ରାଜ ରାଜେଶ୍ୱର ସେ ରୂପ ଦେଖି ମୁନି ଜନେ ପୂଜନ୍ତି ମନ୍ତ୍ର ଯନ୍ତ୍ର ଧ୍ୟାନେ ସେ ସର୍ବଦେବମୟ ହରି ହେମନ୍ତ ନାମେ ସ୍ତୁତି କରି ଶ୍ରୀ ବାସୁଦେବ ନମସ୍ତୁତେ ଶଙ୍କରଷଣ ବୋଲି ତତେ ପ୍ରଦ୍ୟୁମ୍ନ ଅନିରୁଦ୍ଧ ତୁହି ଏ ଚାରି ରୂପେ ଏକ ଦେହି ନମସ୍ତେ ପ୍ରଭୁ ଜଗନ୍ନାଥ ଯାର ଶରୀରୁ ଏ ଜଗତ ତୁ ବିଶ୍ୱମୟ ବିଶ୍ୱପତି ମହାପୁରୁଷ ସର୍ବଗତି ଦ୍ୱାପର ଯୁଗେ ଏହି ମତେ କୃଷ୍ଣଙ୍କୁ ପୂଜନ୍ତି ଜଗତେ ଯେ ଅବାଜେ ମନ୍ତ ଭାବଇ ତାକୁ ତେ ମନ୍ତ ସୁଖ ଦେଇ ଦ୍ୱାପର ଯୁଗ ଶେଷ କାଳେ କଳି ଆଗମ ଅନ୍ତରାଳେ ରୂପ ପ୍ରକାଶେ ଚକ୍ର ପାଣି ଯେ ସନ ଇନ୍ଦ୍ର ନୀଳମଣି କୃଷ୍ଣ ମୂରତି ଭଗବାନ କେବଳ ନାମ ସଂକୀର୍ତ୍ତନ କୃଷ୍ଣର ରୂପ ଗୁଣ ଯେତେ ଧ୍ୟାନୀ ନିରୂପୀ ଶୁଦ୍ଧ ଚିତେ ପ୍ରତିମା କରି ନାନା ରୂପେ କୃଷ୍ଣ ପୂଜନ୍ତି ଯଜ୍ଞ କଳ୍ପେ ଅଙ୍ଗ ଉପାଙ୍ଗ ବସ୍ତ୍ର ଯେତେ ବିଷ୍ଣୁର ପାର୍ଷଦ ସହିତେ ସକଳ ପୂଜି ସାବଧାନେ ସ୍ତୁତି କରନ୍ତି ଏ ବଚନେ ହେ ମହାପୁରୁଷ ମୁକୁନ୍ଦ ବନ୍ଧୁତ୍ୱ ଚରଣାରବିନ୍ଦ ମୁନି କରନ୍ତି ଯାରେ ଧ୍ୟାନ ହରଇ ପରାଭବମାନ ଅଭିଷ୍ଟଫଳ କାମଧେନୁ ତୀର୍ଥ ନିବାସ ଯାଚରଣୁ ଭବ ବିରଞ୍ଚି ଯାକୁ ନିତେ ସ୍ତୁତି କରନ୍ତି ଅବିରତେ ଶରଣ ଜନଙ୍କ ରକ୍ଷଣ ଭୃତ୍ୟ ଆରତ ନିବାରଣ ପ୍ରଣତ ଜନ ଯେ ପାଳଇ ଏ ଭବ ଜଳେ ନାବ ହୋଇ ଯେ ରାଜ ଲକ୍ଷ୍ମୀ ଦେବ ଗଣେ ଧ୍ୟାନେ ବାଞ୍ଛନ୍ତି ଯାଚରଣେ ମର୍ତ୍ତେ ମନୁଷ୍ୟ ଦେହ ଧରି କେ ତାହା ପାରେ ଦୂର କରି ପିତୃବଚନ ଶିରେ ଧରି ସ୍ୱରାଜ୍ୟ ଦୂରେ ପରିହରି ଧାର୍ମିକ ପଣେ ଗମିବନେ ଯନ୍ତ୍ରିତ ପ୍ରିୟାର ବଚନେ ଧାଇଁଲେ ମାୟା ମୃଗ ଅର୍ଥେ ବନ ଗହନ ଘୋର ପଥେ ସେ ପାଦେ ମୋର ନମସ୍କାର ଧ୍ୟାନେ ଖଣ୍ଡଇ ତମ ଘୋର ଯୁଗକୁ ଯୁଗ ଏହି ମତେ ପରମାନନ୍ଦ ଏ ଜଗତେ ଧରଣୀ ମଧ୍ୟେ ଅବତରି ଭ୍ରମଇ ନାନା ରୂପ ଧରି ସେ ରୂପ ପୂଜି ନର ନାରୀ ମାୟା ସଂସାରୁ ଜାନ୍ତି ତରି ସେ ପୁଣି ପଣ୍ଡିତ ବୋଲାଇ ଗୁଣଜ୍ଞ ସର୍ବସାରଗ୍ରାହୀ ସକଳ ଶାସ୍ତ୍ର ଅନୁମାନେ ନିର୍ମଳ ଚିତ୍ତେ ମହାଜନେ ବେଦ ବିଚାରୀ ବ୍ରହ୍ମ ଭାଗ ବୋଲନ୍ତି ଧନ୍ୟ କଳି ଯୁଗ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ କୃଷ୍ଣର ନାମ ସଂକୀର୍ତ୍ତନେ ମୁଖେ ଉଚ୍ଚାରି ନୀତି ନୀତି ଅଶେଷ ପାପୁ ନିସ୍ତରନ୍ତି କଳି କଳୁଷ ଦୁଷ୍ଟ ଚିତ୍ତେ ବୃହ କଷଣ ବିରତେ ନାମ କୀର୍ତ୍ତନେ ଯେବେ ଥାନ୍ତି ସଂସାରେ ନାହିଁ ତାଙ୍କ ଭ୍ରାନ୍ତି ପରମ ଲାଭ ଏଥି ନାହିଁ କୃଷ୍ଣ ଭକତି ହୃଦୟ ଲଇଁ ପ୍ରଜାଏ ସତ୍ୟ ଯୁଗ ଆଦି ଭବିଷ୍ୟ କଥା କୁସମ୍ପାଦି ଚିତ୍ତେ କଳ୍ପନ୍ତି ଅନୁରାଗେ ଆମ୍ଭେ ଜନ୍ମିବୁ କଳି ଯୁଗେ ସେ ଯୁଗେ ନାମ ସଂକୀର୍ତ୍ତନ କରିତରିବେ ସର୍ବଜନ ତାହାଙ୍କ ମଧ୍ୟେ ଆମ୍ଭେ ଗୃହେ ଥାଇ ତୁଣ୍ଡେ ଗୋବିନ୍ଦ ନାମ ଗାଇ ଭକତ ମୁଖୁ କୃଷ୍ଣ ଶୁଣି ତରିବୁ ଭବ ତରଙ୍ଗିଣୀ ଗୋବିନ୍ଦ ଚରଣାରବିନ୍ଦ ସ୍ୱାଦୁ ସୁଗନ୍ଧ ମକରନ୍ଦ ମନ ଭ୍ରମରେ କରି ପାନ ଯେ ଅବା ଥିବେ ସାଧୁ ଜନ ତାହାଙ୍କ ସଙ୍ଗେ ମିତ୍ର ପଣେ ସେ ବିଭୁ କୃଷ୍ଣର ଚରଣେ ହେମନ୍ତ ଚିତ୍ତେ କରି ଆଶା କଳିକି କରନ୍ତି ପ୍ରଶଂସା କଳିରେ ବିଷ୍ଣୁ ପରାୟଣ ହୋଇ କରିବେ ନାମ ମାନ ଦ୍ରାବିଡ ଦେଶରେ ଅନେକ ଜନ୍ମିବେ ହରି ଭକ୍ତ ଲୋକ ଯେ ଦେଶେ ନଦୀ ତାମ୍ରପର୍ଣ୍ଣୀ ଯେ କୃତମାଳା ପୟସ୍ୱିନୀ କାବେରୀ ପୁଣ୍ୟା ମହାନଦୀ ପ୍ରାଚୀ ତୀର୍ଥାଦି ଛନ୍ତି ଭେଦି ତାହାଙ୍କ ଜଳ କରି ପାନ ନିର୍ମଳ ହେବ ତାଙ୍କ ମନ ନବେ ନିମିଷେ କ୍ଷଣେ ଲେସେ ଯେ ଅବା ଥିବେ ଯେଉଁ ଦେଶେ କୃଷ୍ଣର ନାମ ଉଚ୍ଚେ ଗାଇ ରୋମ ପୁଲକ ତନୁ ବହି ନୟନୁ ବହେ ଅଶ୍ରୁ ଜଳ ଲଭିବେ କୋଟି ତୀର୍ଥ ଫଳ ଏ ବଡ଼ ଲାଭ ଏ ଜଗତେ କୃଷ୍ଣ ଭଜନ ନାନା ମତେ ନିରତେ ସୁଖେ ଉଚ୍ଚାରିବେ ଅଶେଷ ପାପୁ ନିସ୍ତରିବେ ମୁଖେ ଗୁଣିବେ କୃଷ୍ଣ ନାମ ଶ୍ରବଣ ମାତ୍ରେ ଅଭିରାମ ସ୍ମରଣ କରି ହୃଦୟ ମଧ୍ୟେ ଜନ୍ମ ମରଣ ବନ୍ଧ ଛେଦେ ଦେବତା ଋଷି ପିତୃଭୂତ ଯେ ଅବା ଅଛନ୍ତି ଆଗତ ସେମାନଙ୍କର କର୍ମ ମାନ ନକଲେ ଋଣୀ ହୁଅନ୍ତି ଜନ ଯେ ସର୍ବଭାବେ କୃଷ୍ଣ ପାଦେ ଶରଣ ଗଲେ ଅପ୍ରମାଦେ ସେ ଋଣୀ ନୋହେ ଏହାଙ୍କର ଆବର ନୁହ ଇକିଙ୍କର ଯେ ଅନ୍ୟ ଭାବ ପରିହରି କୃଷ୍ଣ ଚରଣେ ଆଶ୍ରେ କରି ହରିତା ହୃଦୟ କମଳେ ପ୍ରକାଶ ହୋଇ ସର୍ବକାଳେ ତାର ବି କର୍ମ ଯେତେ ଥାନ୍ତି ହେଳେ ସ ମସ୍ତ ବିନାଶନ୍ତି ଏ ଭାବେ କୃଷ୍ଣ ଭକ୍ତ ଜନ ଶୁଣ ହେ ବିଦେହ ରାଜନ ନାରଦ ଉବାଚ ଏମନ୍ତେ ନବ ମୁନି ଗଣେ ରାଜାଙ୍କୁ ଚାହିଁ ଜଣେ ଜଣେ କହିଲେ ଭାଗବତ ଧର୍ମ ଯେ ରୂପେ କୃଷ୍ଣ ସେବା କର୍ମ ଶୁଣି ସାନନ୍ଦ ଦଣ୍ଡ ଧାରି ରୋମ ପୁଲକେ ତନୁ ଘାରି ନୟନୁ ଅଶ୍ରୁ ଜଳ ଝରେ ନିର୍ମଳ ବାହ୍ୟ ଅଭ୍ୟନ୍ତରେ ମୁନିଙ୍କ ଚରଣେ ପୂଜିଲା ଆନନ୍ଦେ ନୟନ ବୁଝିଲା ତକ୍ଷଣେ ସଭା ବିଦ୍ୟମାନେ ମୁନି ଚଳିଲେ ଅନ୍ତର୍ଧ୍ୟାନେ ଯେ ଧର୍ମ କହିଗଲେ ମୁନି ନିମିତା ହୃଦୟରେ ଘେନି ଭାବି ହୋଇଲେ ଭବୁ ପାର ଏବେ ହୋ ଶୁଣ ଯଦୁବୀର ତୁ ଏବେ ଏହି ଧର୍ମ କରି ଅନ୍ତେ ଲଭିବୁ ନରହରି ଧନ୍ୟ ଯାଦବ ତୋ ଜୀବନ ଯାହାର ପୁତ୍ର ଭଗବାନ ଲଭିଲୁ ପୂର୍ବ ତପ ଫଳେ ଏଣୁ ତୋ ଯଶ ମହି ତଳେ ବିଖ୍ୟାତ ତିନି ଭୁବନରେ ଯେ ଯଶ ଗାଈ ପ୍ରାଣୀ ତରେ ଆସନ ଭୋଜନ ଶୟନେ ନିରତେ ଦେଖୁ ତୁ ନୟନେ ହେ ମୋର ପୁତ୍ର ବୋଲି ଭୋଳେ ଚୁମ୍ବନ ଦେଇ ଧରୁ କୋଳେ ବ୍ରହ୍ମଙ୍କୁ କରୁ ଆଲିଙ୍ଗନ ଏଣୁ ତୁ ତ୍ରିଭୁବନେ ଧନ୍ୟ ଦନ୍ତ ବିକଟ ବିଦୁରଥ ସାଲୁଅ ପଣ୍ଡ କଚେରୀନାଥ କଂସ ମାଗଧ ଆଦି ଯେତେ ଦୁଷ୍ଟେ ଯେ ଥିଲେ ଭୂମି ଗତେ କୃଷ୍ଣେ ବୈରୀ ଭାବ ବହି ପଶିଲେ ତାଙ୍କ ଦେହେ ଯାଇ ସେ ହରି ଚରଣ କମଳେ ଯେ ଭଜେ ପ୍ରେମ ଭାବ ଭୋଳେ ତାହାଙ୍କ ଗତି କେବା ଜାଣି ବ୍ରହ୍ମା ଶଙ୍କରନ ପ୍ରମାଣୀ କୃଷ୍ଣଙ୍କୁ ପୁତ୍ର ତୁ ନମଣ ସେଟି ଅନାଦି ନାରାୟଣ ହରି ହରି ବୋଲ ଆଦି ପୁରୁଷ ତୋର ଘରେ ମାୟା ମନୁଷ୍ୟ ଅବତାର। ବାରେ ହେଳେ ଅସୁର ବଳ ମାରି ଆପଦୁ ଅବନି ଉଧାରି ସ୍ୱଭାବେ ଜନ୍ମ ଯାର ନାହିଁ ମନ ବଚନେ ଭେଦ କାହିଁ ସେ ହରି ଦେବ କି ଉଦରେ ଜନ୍ମ ଲଭିଲେ ତୋର ପୁରେ ତୋ ଯଶ ଜଗତେ ବିସ୍ତାରି ପୁଣି ସେ ଯିବେ ନିଜ ପୁରୀ ସୁକବାଚ ଏମନ୍ତେ ନାରଦର ବାଣୀ ଦେବ କି ବସୁଦେବ ଶୁଣି ତନୁ ପୁଲକେ ରୋମ ରାଜି ଅଶ୍ରୁ ଚଞ୍ଚଳେ ଚକ୍ଷୁ ବୁଝି କୃଷ୍ଣଙ୍କୁ ପୁତ୍ର ଭାବେ ମଣି କିଛି ନ ବୋଲି ହେଲେ ତୁନି ବୋଲନ୍ତି ଶୁକ ମୁନିବର ସେ ନବରୁ ସଭ କୁମର ନିମିର ଯଜ୍ଞ ଶାଳେ ଥାଇ ଯେ ଇତିହାସ ଗଲେ କହି ସେ ଧ୍ୟାନ ଯୋଗ ପୁରାତନ ବିଶେଷ ନାରଦ ବଚନ ଯେ ଏହା ଶ୍ରବଣେ ଶୁଣନ୍ତି କିଏ ବାବଦନେ ଗୁଣନ୍ତି ସକଳ ପାପୁ ଯାନ୍ତି ତରି ଅନ୍ତେ ଲଭନ୍ତି ନର ହରି କହିଲା ଦାସ ଜଗନ୍ନାଥ ସଂସାର ହିତେ ଭାଗବତ ହରି ଚରିତ ଗୀତ ବନ୍ଧେ ସଂକ୍ଷେପେ ଏକାଦଶ ସ୍କନ୍ଧେ ଅମୃତ ରସମୟ ଗୀତ ଶୁଣନ୍ତେ ଜଗତ ପବିତ୍ର ଭାବେ ଅମୃତ ରସମୟ ଗୀତ ଭାବେ ଶୁଣନ୍ତେ ଜଗତ ପବିତ୍ର ହରି ହରି ବୋଲ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଏକାଦଶ ସ୍କନ୍ଧେ ବସୁଦେବ ନାରଦ ସମ୍ବାଦେ ବର୍ଣ୍ଣଭେଦ ଭକ୍ତି ଯୋଗ କଥନଂ ନାମ ଷଷ୍ଠ ଅଧ୍ୟାୟ।